ନମସ୍କାର ପ୍ରିୟ ଶ୍ରୋତାବନ୍ଧୁ, ଭୁବନେଶ୍ୱର ପୋଏଟ୍ରିକ୍ କ୍ଲବ୍ ଆନୁକୂଲ୍ୟରେ ଆଜିର ଏହି ପୋଡ଼କାଷ୍ଟକୁ ଆପଣମାନଙ୍କୁ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଯେଉଁ ବିଶିଷ୍ଟ କବିଙ୍କର କବିତା ପଠନ ବା ଶ୍ରବଣ କରିବାକୁ ଯାଉଛେ, ସେ ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ କିଏ ବା ନ ଜାଣେ। ଓଡ଼ିଆ ଭାଷା, ସାହିତ୍ୟ ଏବଂ ଜାତୀୟତାର ସେ ହେଉଛନ୍ତି ସର୍ବଶ୍ରେଷ୍ଠ ପ୍ରତୀକ। ଏକଦା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଅନୁପ୍ରାଣିତ କରିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ସତ୍ୟବାଦୀ ବକୁଳବଣ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଭାରତୀୟ ସଂସ୍କୃତିର ଅନେକ କୁପ୍ରଥାକୁ ଦମନ କରିବା ପାଇଁ ସେ ଯେଉଁ ସଂକଳ୍ପ ନେଇଥିଲେ ତଥା ସେ ସମୟରେ ବିଭିନ୍ନ ପ୍ରକାର ହଇଜା ତଥା ବନ୍ୟା ପୀଡ଼ିତଙ୍କ ପାଇଁ ସେ ଯେଉଁ କାର୍ଯ୍ୟ କରିଥିଲେ ତାହା ଚିରଦିନ ପାଇଁ ତାକୁ ଓଡ଼ିଆ ଜାତିରେ ଅମର କରି ରଖିଛି। ତେବେ ଆଜି ସେ ଉତ୍କଳମଣି ଗୋପବନ୍ଧୁଙ୍କର ଏକ ସୁନ୍ଦର କବିତା ରେଳ ଉପରେ ଚିଲିକା ଦର୍ଶନ ଆମେମାନେ ଆଜି ଶ୍ରବଣ କରିବା। ଏହି କବିତାଟି କବି ବିହାରର ହଜାରିବାଗ ଜେଲ୍ ଯିବା ସମୟରେ ରେଳ ଉପରେ ଯେଉଁ ଚିଲିକାର ଶୋଭା ଦେଖିଥିଲେ ତାହା ସେ ଏଠାରେ ଲେଖିଛନ୍ତି। କବିତା ରେଳ ଉପରେ ଚିଲିକା ଦର୍ଶନ। ରହ ରହ କ୍ଷଣେ ବାଷ୍ପୀୟ ସକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ। ଚିତ୍ର ମଣେ ଯେଉଁ ନାହିଁ ଅନୁଭବ, ବାସ୍ତବେ ବିଶ୍ୱେ କିଏ ଛବି ସମ୍ଭବ। ନୀଳ ବିଚି ମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ୱପ୍ନେ ଦେଖିଲା ପରାଏ। ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ, ଓଲ ଟିଣ ତଳେ ଦିଶନ୍ତି ଯୁଗଳ। ଘୋର ନାଦେ ଯେହୁଁ ଉଠିଲେ ସେନଭେ, ଉଠେ ସତଖଗ ଚିଲିକା ଗରଭେ। ସତ୍ୟ ବୋଲି ମନେ ନ ହୁଏ ପ୍ରତୀତ, ପଲକେ ସେ ଦୃଶ୍ୟ ହୁଏ ତିରୋହିତ। ଦୂରେ ଘେନି ଯାଏ ନିଦାରୁଣ ଯାନ, ଆସେ ପୁଣି ତରୁ ଶିଳା ବ୍ୟବଧାନ। ନିମିଷେ ଲୁଚାଏ ନିମିଷେ ଦେଖାଏ, ସ୍ୱପ୍ନ ଲଭ୍ୟ ପ୍ରିୟା ପ୍ରତିମା ପରାଏ। କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ, କାହିଁ ବା ଧୂସର କାହିଁ ବା ଧବଳ। ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘ କାୟା, ପ୍ରକାଶୀ ଚିଲିକା କରୁ କେତେ ମାୟା। ଦେବୀ ବୀଣା ପାଣି ଶାଶ୍ୱତ ସେବକ, କବି ରାଧାନାଥ ସୁଷମା ଗ୍ରାହକ। ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ, ବହୁ ନଦୀ ମରୁ କାନନ ପର୍ବତେ। ଦେଖିଲେ ପ୍ରକୃତି ବିବିଧ ପ୍ରକାଶ, କିନ୍ତୁ ଶୋଭାଲୁବ୍ଧ ଶୁଦ୍ଧ ଅଭିଳାଷ। ସୁଖ ଶାନ୍ତି ପ୍ରୀତି କାହିଁ ଏକାଧାରେ, ନ ପାଇଲେ ଯଥା ମିଳେ ତୋହଠାରେ। ଉତ୍କଳର ତୁହି ସୌନ୍ଦର୍ଯ୍ୟର ଖଣି, ସାରସ୍ୱତ ନେତ୍ରେ ବାଛି ତୁହି ମଣି। ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର, ଅର୍ପିଲେ ଉତ୍କଳ ଭାରତୀ ଗୋଳାର। ଚିରଦିନେ ତାହା ରାଜୀବ ରୁଚିର, ତା ଦେଖି ଭାବୁକେ ଲୋଡ଼ିବେ ତୋ ତୀର। ମୁଁ ଅଧମ ମୋର ଭାବୁକତା ନାହିଁ, ତଥାପି ଏ ପ୍ରାଣ କେଜାଣେ କିମ୍ପାଇଁ। ନିରନ୍ତର ଲୋଡ଼େ ସୌନ୍ଦର୍ଯ୍ୟ ବ୍ୟାକୁଳେ, ତେଣୁ ଭାବିଥିଲି ଆସି ତୋର କୂଳେ। ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ, କର୍ମ ବନ୍ଧେ ଥିଲା ମନ କଥା ମନେ। ଏତେ କାଳ ଅନ୍ତେ ପଡ଼ିଥିଲା ଯୋଗ, ଆହା ସେ ସୁଯୋଗ ହେଲା କାହିଁ ଭୋଗ। ରହିଣ ଜଞ୍ଜାଳ ବିଷମ ଜଗତେ, ସଂସାରୀ ସୋଦର ବାନ୍ଧବ ସଙ୍ଗତେ। ଇଚ୍ଛା ମତେ କାହୁଁ ଚଳିବ ବାଜନ, ସମାଜେ ନିଜର ନୁହେଁ ନିଜ ମନ। ବସି କେତେ ଥର ନୀରବ ବିଜନେ, ଦେଖିଛି ତୋ ରୂପ କଳ୍ପନା ନୟନେ। ତୋ ନୀଳ ତରଙ୍ଗେ ଖେଳେ ନିରନ୍ତର, ଅନୁପମ ଦିବ୍ୟ ହିରଣମୟ କର। ଚାରୁ ଶକ୍ର ଚାପ ତୋର ବକ୍ଷସ୍ଥଳେ, ନାଚେ ସତ ସତ ମୋ କଳ୍ପନା ବଳେ। କଳ୍ପନା ଚରିତ୍ର ତୋ ସୁନ୍ଦର ତନୁ, କାଳେ କାଳେ ଆଉ ନଯିବ ମୋ ମନୁ। ଆଜିଲୋ ଚିଲିକା କଳ୍ପନା ପ୍ରଭାବେ, ପୁରୋଇ ମୋ ମନ ଆହା କେତେ ଭାବେ। ଅତୀତର ସୁଖ ସ୍ମୃତି ସମୁଚ୍ଚୟ, ହର୍ଷ ଖେଦେ କରେ ଆକୁଳ ହୃଦୟ। ତୋ ମଧୁର ନାମେ ରହିଅଛି ଜଡ଼ିତ, ଗୌରବାନ୍ୱିତ ଉତ୍କଳ ଅତୀତ। କାହିଁ ଉତ୍କଳ ସେ ସୁକୃତ ରାଶି, ଯାହାର ପ୍ରଭାବେ ପ୍ରଭୁ ବ୍ରହ୍ମ ରାଶି ନିଜେ ନିରଞ୍ଜନ ଜଗତ ଈଶ୍ୱର ଧରିଣ ସୈନିକ ନର କଳେବର ଉତ୍କଳ ରଜସ ପ୍ରତିଷ୍ଠା ରକ୍ଷଣେ ବିଜେ କଲେ ଘୋର ସମର ପ୍ରାଙ୍ଗଣେ କାହିଁ ସେ ସୌଭାଗ୍ୟ କାହିଁ ସେ ସ୍ୱୀକୃତ ପବିତ୍ର ଉତ୍କଳ ଆଜିକି ବିକୃତ ଆର୍ଯ୍ୟ ଧର୍ମକ୍ଷେତ୍ର ପୁତ ନୀଳାଚଳ ହରାଇଛି ସବୁ କର୍ମ ଧର୍ମ ବଳ ନାହିଁ ସୁଖ ତେଣୁ ପୂର୍ବ ଧର୍ମ କାନ୍ତି ହୃଦୟ ସ୍ୱର୍ଗୀୟ ଧର୍ମଜାତ ଶାନ୍ତି ଜୀବନେ ପବିତ୍ର ଉତ୍ସାର ସକତି ଉତ୍କଳର ଆହା କି ଘୋର ଦୁର୍ଗତି କାହିଁ ଗଲା ପୂର୍ବ ଓଡ଼ିଆ ବୋଇତ କାହିଁ ସେ ନାବିକ କର୍କଶ ସଙ୍ଗୀତ ଜଳପଥେ କାହିଁ ବିଦେଶ ଗମନ କାହିଁ ପୂର୍ବ ଖ୍ୟାତି କାହିଁ ପୂର୍ବ ଧନ କଥାରେ ରହିଛି ସବୁ ଆଜି ଯାଏ ସାଧବାଣୀ ବହୁ ବୋହିତ ବନ୍ଦାଏ କଙ୍କରିତ ତୋର ଦୃଢ଼ ରମ୍ୟ ତଟ ଦୁର୍ଗମ ଶୈଳ ଅଭେଦ୍ୟ ସଙ୍କଟ ଖେଳାଉଥିଲେ ଯେ ଧରି ନିଜ ଦେହେ ଉତ୍କଳର କେତେ ବୀର ଶିଶୁ ସ୍ନେହେ ଅଛି ସେହି ଗିରି ଅଛି ସେ ବିପିନ ଅଛି ତୋର ଶିଳା ସୁଦୃଢ଼ ପୁଳିନ କିନ୍ତୁ କାହିଁ ଆହା ଏବେ ସେ ବୀରତା କିନ୍ତୁ କାହିଁ ଆହା ସେ ବୀରତା ଓଡ଼ିଆ ଜାତିର ପୂର୍ବ ଜାତୀୟତା ଓଡ଼ିଆ ଜାତିର ପୂର୍ବ ଜାତୀୟତା ଧନ୍ୟବାଦ।